हरे कृष्ण। आज आम श्रीमद भगवद गीता चतुर्थ अध्याय षोल श्लोक कथा आरंभ करवा। कर्म दिव्य ज्ञान योग कर्म किभ पड़े से ज्ञान प्रदान करा तेणु आम गत काली जो कथा कही विश्राम देते पंदर श्लोक एवं ज्ञात्वा कृतं कर्म पूर्वैरपि मुमुक्षुभिः पूर्व कर्मैव तस्मात् पूर्वैः पूर्वतरं कृतं कथा काली कही भगवान ज्ञान दौर अर्जुन को से भगवान कलिजुगर 530 वर्ष तले आसते गोदावरी नदी तटे से भगवान पचार से अर्जुन बर्तमान राय रामानंद होती पचार से कृष्ण से अर्जुन बर्तमान अलग रोल कर अर्जुन रोल कर राय रामानंद रोल कर कृष्ण रोल कर महाप्रभुरा गौरांग महाप्रभु गौरांग महाप्रभु प्रश्न पचार राय रामानंद सर सब उत्तर देते ये जो भाव कथा कही सब राय रामानंद से कथा कहले एमती जो अंतिम भगवान कहे कृष्ण ये भगवद गीतार सर्वधर्मान परित्यज्य मामक शरण ब्रज ये सब श्रेष्ठ ज्ञान तेणु जिते बुणी पचारे से राय रामानंद को राय रामानंद सब विभिन्न उत्तर देवे से कह नह ए बाह्य आगे कहार ये भाव में राय रामानंद जो श्लोकटी कहले भाविले भगवान तो मत कही सब श्रेष्ठ ज्ञान ये धर्म प्रचार करने भगवान आसती तेणु यही कह ठीक अच्छे बोली जो कहले से श्लोकटी सर्वधर्मान परित्यज्य मामक शरण ब्रज से भगवान कहे ना यह बाह्य आगे कहार यहाँ नुह पाड़ उपयुक्त नुह आगे कौन कह तेणु जो श्लोकटी आसिक कही गत काली कार मन अच्छी जो श्लोक महाप्रभु कह यह हवाल यहाँ ठीक कथा कलिजुग से आम ये भाव में भगवान जानवा कौन से कथा कौन कही रामानंद गत काली दशम स्कंद 14 अध्याय गोटे श्लोक कही ब्रह्मा स्तुति कही ज्ञानी प्रयास मदपाश नमंत जीवंती सन्मुखरीतावीय वार्ता स्थने स्थिता श्रुतिगतांगनुवांगमनो जे प्रायश जीतो जीतो प्रसित श्लोक्या श्लोकटी कही श्लोक शुणिकी महाप्रभु कहे यो हय कलिजुगे आम भगवान जानापी ये हूँ उपाय महाप्रभु राय रामानंद मध्यम जो महाप्रभु भगवान कृष्ण रूप से अर्जुन शिक्षा दे महाप्रभु कृष्ण से महाप्रभु कृष्ण वर्तमान महाप्रभु रूप से आसी से अर्जुन बर्तमान राय रामानंद रूप से आसी से जो कहले से जो ज्ञानटी दे ज्ञानटी को महाप्रभु कहले ठीक अच्छे कलिकाल यहाँ ठीक अच्छे कौन ना आम भगवान को जानाप निज ज्ञान मध्यम चेष्टा करने कथा नुह ज्ञान प्रयास उदपाश्य कौन करवा नमंद भवदीय वार्ता भगवान कथा श्रवण करवा सन्मुखरेता कृपा जय भक्त विनाश की जय तेणु कृपा आम भगवान कथा कहचे आमर कहार कौन शक्ति ना भगवान कृपा गुरुदेव मध्यम आसे तेणु फूलमाला जो आसला कृपा आसला आम कथा कहार उत्साह आसला भगवान कथा कहवा कलिजुगे कलिजुगर जुग धर्म होती हरिनाम संकीर्तन कृष्ण शक्ति बिना ना तार प्रवर्तन भगवान पर जो शक्ति प्राप्त ही नथिबे से माने कहीपारे ना प्रचार करे ना तेणु से जिते बड़े ये श्लोकटी कहले आम भगवान को जानवर उपाय हूँ सन्मुखरेता सत् कहले जो मैंने भगवान आश्रय नहीं मुखर कथा शुणा सन्मुखरेता भवदीय वार्ता ଫିଲ୍ମ ବି ତ ଶୁଣିବା ନାହିଁ ବା ନ୍ୟୁଜ୍ ପେପର୍ ଶୁଣିବା ନାହିଁ, କ୍ରିକେଟ୍ କମେଣ୍ଟ୍ରି ଶୁଣିବା ନାହିଁ, ଶୁଣିବା ଭଗବାନ କଥା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନ କଥା ଯଦି ଶୁଣିବା ତାହେଲେ ଭଗବାନ ଯଦି ତ୍ରିଲୋକରେ ତାଙ୍କୁ କେହି ଜିତିପାରିବେ ନାହିଁ। ଆଜି ତ ତ୍ରିଲୋକ୍ୟ, ତ୍ରିଲୋକରେ ଭଗବାନ କେହି ଜିତିପାରିବେ ନାହିଁ। ଖାଲି ଏ ପୃଥିବୀ ପୃଷ୍ଠ ନୁହଁ, ସ୍ୱର୍ଗ ନୁହଁ, ଯେତେ ତ୍ରିଲୋକରେ ସବୁଠାରେ କେହି ଭଗବାନ ଜିତିପାରିବେ ନାହିଁ। କିନ୍ତୁ ତାଙ୍କର ଗୋଟିଏ ନାମ ହେଉଛି ଅଜିତ। କିନ୍ତୁ ଏଇ ଭଗବାନ କଥା ଶୁଣିବା ମାଧ୍ୟମରେ ଆଜି ସେ ଭଗବାନ ଜିତିଯିବେ, ତାଙ୍କର ଅବିନାଶ ହୋଇଯିବେ, ତାଙ୍କର ବିନାଶ ହେବ ନାହିଁ, ସେ ଅବିନାଶ ପରିଣତ ହୋଇଯିବେ। ଅବିନାଶ ତାଙ୍କ ପିତା ଦେଇଛନ୍ତି ତାଙ୍କ ନାଁ ଅବିନାଶ। ଆମେ ସମସ୍ତେ ଅବିନାଶ, ଭଗବତ ଗୀତାରେ ଅବିନାଶ ଶବ୍ଦ ଭଗବାନ କହିଛନ୍ତି। ପ୍ରଭୁ ପ୍ରଭୁ ଆମେ ସମସ୍ତେ ପ୍ରକୃତିରେ ଅବିନାଶ, ଆମର ବିନାଶ ନାହିଁ, କିନ୍ତୁ ଆମର ବିନାଶ ହେଇଯାଉଛି, ହେଉନି। ଭଗବାନ କହିଲେ ଭଗବତ ଗୀତାରେ କେଉଁଠୁ କହିଲେ, ଯଦି ଅହଙ୍କାର ଆଶ୍ରିତ ନ ଦୁଃସହିତ ମାନେ ସେ ମିଥ୍ୟ ସେ ବ୍ୟବସାୟ ପ୍ରକୃତି ନିମକେ ଆତ୍ମରେ କହିବେ ସେଇଟା, ମଚିତ ସବୁ ଦୁର୍ଗାଣୀ ମତ ପ୍ରସାଦ ତରିସି ଅସତ୍ୟତ୍ୱ ଅହଙ୍କାର ନ ଶୋଷସି ବିନକ୍ଷସି, ତୁମର ବିନାଶ ହେଇଯିବ। କିନ୍ତୁ ଆମେ ଭଗବାନ କଥା ଶୁଣିଲେ ଆମେ ଅବିନାଶ ହେଇଯିବା। ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ନା ଅଷ୍ଟାଦଶ ଅଧ୍ୟାୟରେ, ଭଗବାନ ଯଦି ଆମେ ଚିତ୍ତରେ ରଖିବା ମଚିତ ଆମେ ସମସ୍ତ ଦୁଃଖରୁ ପାର ହେଇଯିବା, ସର୍ବ ଦୁର୍ଗାଣୀ ଭଗବାନ କୃପାରୁ ଆମେ ପାର ହେଇଯିବା। କିନ୍ତୁ ଯଦି ଆମେ ଶୁଣିବା ନାହିଁ କଥା ଅସତ୍ୟତ୍ୱ ଅହଙ୍କାର, କାହିଁ ଶୁଣିବା ନାହିଁ, ଅହଙ୍କାର ଅହଙ୍କାର ବିଷୟରେ ଶୁଣିବା ନାହିଁ, ତାହେଲେ କ'ଣ ହେବ? ଡବଲ ମାଳା କାହିଁ ଗଲେ ନା, ଗତକାଲିର ଆଜିର ଦୁଇଟା ଡ୍ୟୁ ଥିଲା, ଡବଲ ଗତକାଲି ମାଳାଟା ବାକି ଥିଲା। ତେଣୁ ମଚିତ ସର୍ବ ଦୁଗାଣୀ ମତ ପ୍ରସାଦ ଅତ୍ୟତ୍ୟତ୍ୱ ଅହଙ୍କାର, ଆମେ ଅହଙ୍କାର ବଶତଃ ବା ମିଥ୍ୟା ଅହଙ୍କାର ବଶତଃ ଯଦି ଭଗବାନ କଥା ଶୁଣିବା ନାହିଁ ତାହେଲେ ଆମର ଆଉ ଅବିନାଶ ହେବା ନାହିଁ, ଆମେ ହେଇଯିବା, ଆମର ବିନାଶ ହୋଇଯିବ। ମଚିତ ସର୍ବ ଦୁଗାଣୀ ମତ ପ୍ରସାଦ ତରିସି ଅତ୍ୟତ୍ୱ ଅହଙ୍କାର ନ ଶୋଷୁଛି କ'ଣ ହେବ, ବିନକ୍ଷସି ତୁମର ବିନାଶ ହୋଇଯିବ। ତେଣୁ ଆମେ ସବୁ ଭଗବାନ କଥା ଶ୍ରବଣ କରିବା, ଆମେ ସବୁ ଅବିନାଶ ହେଇଯିବା, ଗୋଟିଏ ଗୋଟିଏ ଅବିନାଶ ହେଇଯିବା। ଆମର ଏଇ ରଘୁନନ୍ଦନ ଆମର ଜଣେ ଅବିନାଶ ଅଛନ୍ତି, ଆମେ ସମସ୍ତେ ଅବିନାଶ ହେଇଯିବା। ଭଗବାନ କଥା ଶୁଣିକରି ଅବିନାଶ ହେଇଯିବ, କଥା ନ ଶୁଣିଲେ ସମସ୍ତେ ବିନାଶ ହେଇଯିବ। ଆମର ନାମ ଅବିନାଶ ହେଲେ ମଧ୍ୟ ଆମେ ବିନାଶ ହେଇଯିବା। ଭଗବାନ କଥା ନ ଶୁଣିବା, ଭଗବାନ ଏଠି କଥା କହୁଛନ୍ତି। ତେଣୁ ଏ ଯେଉଁ ଗତକାଲି ଏଇଠି ଆମେ କଥାକୁ ବିଶ୍ରାମ ଦେଇଥିଲେ, ତେଣୁ ଯେତେ କହିଲେ ବି ତ କାହାର ମନେ ରହୁନାହିଁ। ଯାହା ହଉ, ବର୍ତ୍ତମାନ ଷୋହଳ ଶ୍ଳୋକରେ ଭଗବାନ କହିବେ। ଷୋହଳ ଶ୍ଳୋକଟି କାହିଁ କହିବେ ନା, ଆମର ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି ସେଇଟା, ତଚ ତତ୍ତ୍ୱବିତ୍ ଭି ସହ ବିଚାର୍ଯ୍ୟ କର୍ତ୍ତବ୍ୟଂ ନ ଲୋକ ପରମ୍ପରା ମାତ୍ରେଣ ତ୍ୟାହ। ଆମେ ତତ୍ତ୍ୱବିତ୍ ମାନେ ଯେଉଁ କଥା କହିଛନ୍ତି, ବହୁତ ଲୋକ ବହୁତ କଥା କହୁଛନ୍ତି, ବହୁତ ଲୋକ ବହୁତ କଥା କହୁଛନ୍ତି, ଏଇଟା କର ସେଇଟା କର ସେଇଟା କର ସେଇଟା କର, ଆମେ କ'ଣଟା କ'ଣ କରିବା? ଏମିତିକି ଆମର ଭକ୍ତମାନଙ୍କୁ ମଧ୍ୟ ତାଙ୍କର ବିଭିନ୍ନ ପ୍ରକାର ମତ ସବୁ ରହିଛି। ତେଣୁ ଗୋଟିଏ ଗୋଟିଏ ଅସୁବିଧା ଆସିଲା ବା ଗୋଟେ ପରିସ୍ଥିତିରେ ଗୋଟେ ପ୍ରଶ୍ନର ଉତ୍ତର କିଏ କ'ଣ ପ୍ରକାର ଦେଉଛନ୍ତି, ଆମେ କେଉଁଟା ଗ୍ରହଣ କରିବା, କେଉଁଟା ଗ୍ରହଣ କରିବା? ଏଠି କୁହାଯାଉଛି, ଏଇଟା ଅର୍ଜୁନଙ୍କ ପ୍ରଶ୍ନ ରହୁଛି, କେଉଁଟା ଆମେ ଗ୍ରହଣ କରିବା ପ୍ରଭୁ? ଆଉ ଅନେକ ଲୋକ ଅନେକ ଋଷିମାନେ ମଧ୍ୟ ବହୁତ କଥା କହୁଛନ୍ତି, ଆପଣ ଏଇଟା କହୁଛନ୍ତି, କେଉଁଟା ଆମେ ଗ୍ରହଣ କରିବୁ, ଏ ପ୍ରଶ୍ନ ଆସିବ। ତେଣୁ ଭଗବାନ ଏ ଶ୍ଳୋକଟି କହୁଛନ୍ତି, କିଂ କର୍ମ କିଂ ଅକର୍ମ ଇତି କବୟ ଉପିୟତ୍ର ମୋହିତା। ଅର୍ଜୁନ ତୁମେ ଯାହା ଚିନ୍ତା କରୁଛ ସେ ଠିକ୍ କଥା, କେଉଁଟା ଆମେ କରିବା କଥା କେଉଁଟା କରିବା କଥା ନୁହଁ। କିଂ କର୍ମ କିଂ ଅକର୍ମ ଇତି କବୟ କି ଅସ୍ତ୍ର ମହିତା। କବୟ କହିଲେ ବିଦ୍ୱାନ ବ୍ୟକ୍ତିମାନେ, ବହୁତ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯାଆନ୍ତି। ଆମେ କହିଥିଲୁ ଯେଉଁ ଭଗବାନଙ୍କ ଲୀଳା ଚାଲିଥା କାଳିଆଦମ ଲୀଳା, ସେହି ପ୍ରସଙ୍ଗରେ ଯେତେବେଳେ ସୌଭରି ମନା କରିଦେଲେ ଗରୁଡ଼ ମହାରାଜକୁ, ନା ତୁମେ ଖାଇପାରିବ ନାହିଁ, ଏଇ ଜଳରେ ତୁମେ ମତ୍ସ୍ୟ ଖାଇପାରିବ ନାହିଁ, ଯଦି ଖାଇବ ତୁମର ବିନାଶ ହୋଇଯିବ, ଏଇଭଳି ଭାବରେ କହିଥିଲେ। ତେଣୁ ସେ ଜାଣିପାରିଲେ ନାହିଁ ଧର୍ମର ତତ୍ତ୍ୱ। ଦଶ ହଜାର ବର୍ଷ ଧରି ତପସ୍ୟା କରିଥିଲେ ସୌଭରୀ ମୁନି, ଦଶ ହଜାର ବର୍ଷ ଧରି ତପସ୍ୟା କରିଥିଲେ, କିନ୍ତୁ କ'ଣ କରିବା କଥା, କିଂ କର୍ମ କିଂ ଅକର୍ମ ଇତି କବୟକ୍ଷତ୍ର ମୋହିତା। ବିଦ୍ୱାନ ବ୍ୟକ୍ତିମାନେ ମୋହିତ ହୋଇଯାଆନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ବିଦ୍ୱାନ କବୟକ୍ଷତ୍ର ମୋହିତା। ତେଣୁ ଭଗବାନଙ୍କୁ ତତେ କର୍ମ ପ୍ରବକ୍ଷାମି, ମୁଁ ବର୍ତ୍ତମାନ ତୁମକୁ କହିବି କ'ଣ କରିବାକୁ ପଡ଼ିବ, ତତେ କର୍ମ ପ୍ରବକ୍ଷାମି ଯତ୍ ଜ୍ଞାନ୍ତା, ଯାହାକୁ ଜାଣିଲେ କ'ଣ ହେବ, ମୋକ୍ଷ ସେ ଅଶୁଭା, ଆମେ ଅବିନାଶ ହେଇଯିବା, ଆମର ବିନାଶ ହେବ ନାହିଁ। ମୋକ୍ଷ ସେ ଅଶୁଭା, ମୁଖ୍ୟରୁ କ'ଣ ଅଶୁଭା, ଏ ଭୌତିକ ଜଗତ ହେଉଛି ସବୁ ପ୍ରକାର ଅଶୁଭ ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇତ୍ୟାଦି ବିଭିନ୍ନ ପ୍ରକାର ଅଶୁଭ କଥା ସବୁ ରହିଛି, ଏଥିରୁ ଆମେ ମୁକ୍ତ ପାଇଯିବା, ଆମର ବିନାଶ ହେବ ନାହିଁ, ମୃତ୍ୟୁ ଆମର ନାହିଁ, ଆମେ ଅବିନାଶ ହୋଇଯିବା। ତେଣୁ ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି, ପୂର୍ବେ ଭକ୍ତଗଣ ଯେପରି କର୍ମ କରିଯାଇଛନ୍ତି ସେହିପରି କର୍ମ କୃଷ୍ଣ ଚେତନାରେ କରାଯିବା ଉଚିତ, ଏହା ପଞ୍ଚଦଶ ଶ୍ଳୋକରେ କୁହାଯାଇଛି। ଆ ପୂର୍ବରୁ ଯେଉଁ ପୂର୍ବେ ପୂର୍ବତର କୃତମ ଯେଉଁ କଥା କୁହାଯାଇଥିଲା ସେ କଥା କୁହାଯାଇଛି। ଏ ପ୍ରକାର କର୍ମ କାହିଁକି ସ୍ୱାଧୀନ ଭାବରେ କରାନଯିବ ସେ କଥା ଏଠାରେ କୁହାଯାଉଛି, ପର୍ବରେ କୁହାଯାଇଛି। ମନ ଇଚ୍ଛା ଆମେ ଯାହା ଚାହିଁବା କରିବା ତାହା ନୁହଁ, ଆମେ ଯେଉଁ ନିୟମ ରହିଛି, ଆମର ପ୍ରଭୁପାଦ ମହାରାଜ ନିୟମ କରିଛନ୍ତି, ଦଶ ହଜାର ବର୍ଷ ଧରି ଚାଲିବା ପାଇଁ ନିୟମ କରିଛନ୍ତି। ଆମେ ମନଗଢ଼ା କଥା କହିଲେ ସେଇଟା ଚଳିବ ନାହିଁ, ଯାହା ପ୍ରଭୁପାଦ କହିଯାଇଛନ୍ତି ଆମେ ସେଇଟାକୁ ଗ୍ରହଣ କରିବା, ତାହେଲେ ପ୍ରକୃତରେ ଆମର ମଙ୍ଗଳ ହେବ। ଯଦି ଆମେ ଯେମିତି ଭଗବତ ଗୀତା ଷୋଡ଼ ଶ୍ରଦ୍ଧାରେ ଭଗବାନ କହିବେ, ଶାସ୍ତ୍ରବିଧି ମୁତ୍ସୁର୍ଯ୍ୟ ବର୍ତ୍ତତେ କାମ କାରତ ନ ସିଦ୍ଧି ମହାମୋଦି ନ ସୁଖମ ନ ପରାଙ୍ଗତି। ଶାସ୍ତ୍ରବିଧି ଅନୁସାରେ ଯାହା ନିୟମ ରହିଛି ସେ ନିୟମ ଅନୁସାରେ ଯଦି ଆମେ କାମ ନ କରିବା ଆମେ କେବେ ହେଲେ ଜୀବନରେ ସିଦ୍ଧି ଲାଭ କରିପାରିବା ନାହିଁ। ନ ସିଦ୍ଧି ଶାସ୍ତ୍ରବିଧି ମୁତ୍ସୁର୍ଯ୍ୟ ବର୍ତ୍ତତେ କାମ କାରତ ନ ସିଦ୍ଧି ମହାମୋଦି, ସିଦ୍ଧି ପାଇବା ନାହିଁ, ସୁଖ ପାଇବା ନାହିଁ, ଶ୍ରେଷ୍ଠ ଗତି ମଧ୍ୟ ପାଇବା ନାହିଁ। ଯହ ଶାସ୍ତ୍ରବିଧି ମୁତ୍ସୁର୍ଯ୍ୟ ବର୍ତ୍ତତେ କାମ ନ ସିଦ୍ଧି ମହାପ୍ରତି ନ ସୁଖ ନ ପରା, ତିନି ଥର ନ କହିଲେ ଭଗବାନ, ଖାଲି ଗୋଟିଏ ଥର ନ କହିଥିଲେ ବି ସେ ବୁଝା ହେଇଥାନ୍ତା ପାଇବେ ନାହିଁ ବୋଲି, କିନ୍ତୁ ତିନି ଥର ନ କହିଲେ ତା ଦେହରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ଆମେ ନିୟମ ଅନୁସାରେ କାର୍ଯ୍ୟ କରିବା, ମନ ଇଚ୍ଛା କାର୍ଯ୍ୟ କରିବା ନାହିଁ। ମନ ଇଚ୍ଛା କାର୍ଯ୍ୟ କଲେ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇପାରିବା ନାହିଁ, ସୁଖ ପ୍ରାପ୍ତ ହୋଇପାରିବା ନାହିଁ, ଶ୍ରେଷ୍ଠ ଗତିଆ କଥା କ'ଣ କୁହାଯିବ। ତେଣୁ ତିନି ଥର ନ କହିଲେ ଭଗବାନ, ନ ସିଦ୍ଧି ନ ସୁଖମ ନ ପରାଙ୍ଗତି, ତିନି ଥର କହିଲେ ଷୋଡ଼ଶ ଅଧ୍ୟାୟରେ। ତେଣୁ ଅନ୍ତିମରେ କହିଲେ ଷୋହଳ ଅଧ୍ୟାୟ ଚବିଶ ଶ୍ଳୋକରେ କହିଲେ, ତସ୍ମାତ୍ ଶାସ୍ତ୍ରଂ ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ଜ୍ଞାନ୍ତା ଶାସ୍ତ୍ର ବିଧାନୋକ୍ତମ କର୍ମ କର୍ତ୍ତୁ ମିହାର ଅଛି। ତେଣୁକରି ଶାସ୍ତ୍ର ଅନୁସାରେ ନିୟମ ଅନୁସାରେ କାର୍ଯ୍ୟ କରିବା, ଯେଉଁମାନେ ଏ ଆମର ଏ ଧାରକୁ ଆସିନାହାନ୍ତି ତାଙ୍କ କଥା ଛାଡ଼ନ୍ତୁ, ସେମାନେ ବି ନିୟମ ମାନିକି କାର୍ଯ୍ୟ କରୁଛନ୍ତି, ଯଦି ସେମାନେ ନିୟମ ନ ମାନିବେ ତାହେଲେ ସରକାରଙ୍କ ଦ୍ୱାରା ସେମାନେ ଦଣ୍ଡିତ ହେବେ। ଆମେ ଆସିଛେ ଏ ଧାରାକୁ ଆସିଛେ, କୃଷ୍ଣ ଚେତନ ଧାରାକୁ ଆସିଛେ, ଆମେ ଯଦି ଏଇ ଯେଉଁ ନିୟମ ସବୁ ରହିଛି ନିୟମ ସବୁ ନ ମାନିବା ତାହେଲେ ଆମର ଅବସ୍ଥା କ'ଣ ହେବ। ଆମେ ଏ ଧାରାକୁ ଆସିଛେ ଭଗବାନ ପ୍ରାପ୍ତ ହେବା ପାଇଁ ଆସିଛେ, କିନ୍ତୁ ଯଦି ନିୟମ ଅନୁସାରେ କାର୍ଯ୍ୟ ନ କରିବା ତାହେଲେ ଆମର ସୁଖ ପାଇପାରିବା ନାହିଁ, ସିଦ୍ଧି ପାଇପାରିବା ନାହିଁ, ଶ୍ରେଷ୍ଠ ଗତି ମଧ୍ୟ ପାଇପାରିବା ନାହିଁ, ଭଗବାନ ସେ ତିନି ଥର ନ କହିଲେ। ତେଣୁ କ'ଣ କର୍ମ କେଉଁଟା କରିବା କଥା ନୁହଁ କେଉଁଟା କରିବା କଥା, ଏସବୁ କବୟୋପି ଅତ୍ର ମୋହିତା, ବହୁତ ବିଦ୍ୱାନ ବ୍ୟକ୍ତିମାନେ ମୋହିତ ହୋଇଯାନ୍ତି କହିଲି, ଉଦାହରଣ ଦେଲି। ସୌଭରୀ ଋଷି ମଧ୍ୟ ସେ ଜାଣିପାରିଲେ ନାହିଁ କ'ଣ କରିବାକୁ ପଡ଼ିବ, ସୌଭରୀ ଋଷିମାନେ ମୋହିତ ହୋଇଗଲେ, ସେ ଭାବିଲେ ମୋର କର୍ତ୍ତବ୍ୟ ହେଉଛି ମାଛମାନଙ୍କୁ ରକ୍ଷା କରିବା,
ତେଣୁ ସେ ଅଭିଶାପ ଦେଇଦେଲେ ଗରୁଡ଼ଙ୍କୁ। ସେ ଭାବିଲେ ମୁଁ ଠିକ୍ କଥା ଠିକ୍ କାର୍ଯ୍ୟ କରିଛି, ସେ ଭାବୁନଥିଲେ ସେ ମୁଁ ଭୁଲ କରିଛି ବୋଲି। ସେ ଭାବିଲେ ମୁଁ ଠିକ୍ କରିଛି, ମୁଁ ଜୀବକୁ ରକ୍ଷା କରିବା ପାଇଁ କହିଲି, ସେ ଖାଇଦେଉଥିଲେ, ମୁଁ ତାକୁ ରକ୍ଷା ସେମାନଙ୍କୁ ରକ୍ଷା କଲି, ଜୀବେ ଦୟା ମୁଁ କଲି। କିନ୍ତୁ ଆ ଦ୍ୱାରା ଯେ ଗୋଟେ ଅପରାଧ ହୋଇଗଲା ସେଇଟା ସେ ଜାଣିପାରିବେ ନାହିଁ। ଅବୟବୀ ଅତ୍ର ମୋହିତା, ବିଦ୍ୱାନମାନେ ମଧ୍ୟ ମୋହିତ ହୋଇଯାଆନ୍ତି, ଆଉ ଆମମାନଙ୍କ କଥା କ'ଣ କହିବା। ତେଣୁ ଭଗବାନ ତତେ କର୍ମ ପ୍ରବକ୍ଷାମି, ସେଥିପାଇଁ ମୁଁ ତୁମକୁ କହିବି କ'ଣ କରିବାକୁ ପଡ଼ିବ। ଏ ଛଅଟି ଅଧ୍ୟାୟରେ କର୍ମ ବିଷୟରେ କୁହାଯିବ, ତତେ କର୍ମ ପ୍ରବକ୍ଷାମି ଯଦ୍ ଜ୍ଞାନ ମୁଖ୍ୟ ସେ ଅଶୁଭାତ, ଏହି କର୍ମ ବିଷୟରେ ଜାଣିଲେ ଆମେ ଅଶୁଭାତ, ଏ ଯେଉଁ ମୃତ୍ୟୁ ପାର ହୋଇଯିବା, ଆମର ବିନାଶ ହେବ ନା, ଅବିନାଶ ହୋଇଯିବା। ତେଣୁ ଗୋଟେ ଭଲ ନାମ ତାଙ୍କ ବାପା ଦେଇଛନ୍ତି ତାଙ୍କୁ, ଆମର ଭକ୍ତଙ୍କୁ, ଅବିନାଶ। ଆମେ ସମସ୍ତେ ଅବିନାଶ, ନ ଜାୟତି ମ୍ରିୟତି ବା କଦାଚିତ୍ ନାୟଂ ଭୂତ୍ୱା ଭୂତା ବା ନ ଭୂୟ ଅଜୋ ନିତ୍ୟ ଶାଶ୍ୱତ ହୋଇ ପୁରାଣ ମହାନ୍ୟ ହନୁମାନ ଶରୀରେ। ଆମର ବିନାଶ ନାହିଁ, କିନ୍ତୁ ଏଇ ମନ ଇଚ୍ଛା କାର୍ଯ୍ୟ କରିବାରୁ ଆମର ବିନାଶ ହୋଇଯାଇଛି। ତେଣୁ ଶାସ୍ତ୍ର ଅନୁସାରେ ଯଦି ଆମେ କାର୍ଯ୍ୟ କରିବା, ଯାହା ବିଧି ନିର୍ଦ୍ଦେଶ, ଆମେ ସବୁ ଶାସ୍ତ୍ର ଜାଣିନେ, ବହୁତ ଶାସ୍ତ୍ର ବହୁତ କଥା ରହିଛି। ତେଣୁ ପ୍ରଭୁପାଦ ମହାରାଜ ନିୟମ କରିଦେଇଛନ୍ତି, ଏହା ସତ୍ୟଠାରୁ ଉଠିବ, ମଙ୍ଗଳାରତୀ ଆଟେଣ୍ଡ କରିବ। ଆମେ ଯଦି ମଙ୍ଗଳାରତୀ ଆଟେଣ୍ଡ କରିବା, ଆମେ କ'ଣ ହେବ, ଆମର ବିନାଶ ହେବ ନା ଅବିନାଶ ହେବ। ତେଣୁ ପ୍ରଭୁପାଦ ମହାରାଜ ନିୟମ କରିଛନ୍ତି, ଆମେ ଯଦି ନିୟମ ନ ମାନିବା ତାହେଲେ ଆମର ବିନାଶ ହେବ। ଭଗବାନ କହିଲେ ମଧ୍ୟ ଅଷ୍ଟାଦଶ ଅଧ୍ୟାୟରେ, ନଚିତ ସବୁ ଦୁର୍ଗାଣୀ ମତ ପ୍ରସାଦ ତରିଶୁଛି ଅଥଚିତ ମହଙ୍କାର ନ ଶୋଷୁଛି ବିନକ୍ଷତି। ଯଦି ଶୁଣିବ ନାହିଁ ମୋ କଥା, ମନ ଇଚ୍ଛା କାର୍ଯ୍ୟ କରିବ, ତାହେଲେ ତୁମେ ବିନାଶ ହୋଇଯିବ। ଶାସ୍ତ୍ରରେ ବହୁତ କଥା ରହିଛି, ତେଣୁ ପ୍ରଭୁପାଦ ମହାରାଜ ସ୍ଥାନ କାଳ ପାତ୍ର ନେଇକରି ସବୁ ବ୍ୟବସ୍ଥା କରିଛନ୍ତି, ଇସ୍କନରେ ଏହିସବୁ ଧାରା ବ୍ୟବସ୍ଥା କରିଛନ୍ତି। ଆମେ ସେହି ଅନୁସାରେ କାର୍ଯ୍ୟ କରିବା, ତାହେଲେ ଆମେ ସିଦ୍ଧି ପାଇବା, ସୁଖ ପାଇବା, ଆମର ଶ୍ରେଷ୍ଠ ଗତି ଲାଭ କରିବା। ଯଦି ମନ ଇଚ୍ଛା କାର୍ଯ୍ୟ କରିବା ତାହେଲେ କିଛି ପାଇପାରିବା ନାହିଁ। ଏତେ ବର୍ଷ ମନ୍ଦିର ରହିଲେ କଲେ ସବୁ କଲେ, ମନ ଇଚ୍ଛା କାର୍ଯ୍ୟ କରିବା ଆମେ କିଛି ପାଇପାରିବା ନାହିଁ। ତେଣୁ ତାପର ଶ୍ଳୋକରେ, ସତର ଶ୍ଳୋକରେ ଅଛନ୍ତି ସମସ୍ତ, ଏଠି କହୁଛନ୍ତି ଯେ ଏଇ ଯେଉଁ କବୟପି ଅତ୍ର ମୋହିତ ଯେଉଁ କହିଲେ, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯାଆନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି କର୍ମଣି ଅପି ବୋଧବ୍ୟମ୍, ତିନୋଟି କଥା ରହିଛି। ଆମେ ଯୁଆଡ଼େ ଯିବା ଦେଖିବା ସବୁ ଲେଖା ହେଇଥିବ କର୍ମ ହିଁ ଭଗବାନ, ବିଶେଷ ଭାବରେ ଅଟୋମାନଙ୍କରେ ପଛପଟେ ଲେଖା ହେଇଥିବ କର୍ମ ହିଁ ଭଗବାନ। ଏବେ ବିଶେଷ ଭାବରେ ଆମର ଯେଉଁ ରହିଛନ୍ତି ଉତ୍କଳମଣି, କିଏ ଉତ୍କଳମଣି ଗୋପବନ୍ଧୁ, ତାଙ୍କୁ ଉତ୍କଳର ମଣି ବୋଲି ଆଖ୍ୟା ଦିଆଯାଇଛି। ଆମର ହେଉଛନ୍ତି ମଣିପୁରର ମଣି ବିଶ୍ୱନାଥ ଭକ୍ତେଶ୍ୱର ଦାମୋଦରଶ୍ୱରୀ ମହାରାଜ। ଏ ଖାଲି ମଣିପୁରର ମଣି ନଥିଲେ, ଆମର ଇସ୍କନର ମଣି ଥିଲେ, ସେ ଇସ୍କନର ମଣି, ମଣିପୁରର ମଣିକୁ ଆଣିଥିଲେ, ପ୍ରଭୁପାଦ ମହାରାଜ ତୋଳିକିରି ଆଣିଥିଲେ ତାଙ୍କୁ। ବୈଜ୍ଞାନିକମାନଙ୍କୁ ବିଜ୍ଞାନ ଭିତରେ ଜ୍ଞାନ ପ୍ରଦାନ କରିଛନ୍ତି, ଆମର ଇସ୍କନର ହେଉଛନ୍ତି ମଣି। ତେଣୁ ଉତ୍କଳର ମଣିକୁ କୁହାଗଲା, ଗୋପବନ୍ଧୁକୁ କୁହାଗଲା। ଗୋପବନ୍ଧୁ କ'ଣ କହିଲେ, ଗୋପବନ୍ଧୁ କହିଲେ ମାନବ ସେବା, ମାନବ ସେବା ସେ ଆଦର୍ଶ ଦେଖାଇଛନ୍ତି। ଘରେ ତାଙ୍କର ପୁଅ ପଡ଼ିଛି, ଜ୍ୱରରେ ପଡ଼ିଛି, ଛଟପଟ ହେଉଛି, ତଥାପି ବଢ଼ି ଆସିଯାଇଛି, ବନ୍ୟା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଗଲେ, ନିଜ ପୁତ୍ରଙ୍କ ପିଛା ଚିନ୍ତା କଲେ ନାହିଁ। ତେଣୁ ତାଙ୍କୁ ଉତ୍କଳମଣି ଆଖ୍ୟା ଦିଆଗଲା, ଉତ୍କଳମଣି ଗୋପବନ୍ଧୁ ଦାସ। କିନ୍ତୁ ସିଏ କହିଲେ କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ, ଏଭଳି ଗୋଟେ ତାଙ୍କର ଉକ୍ତି ରହିଛି। ଏ କର୍ମ ବିଷୟରେ ଆମେ କଥା ପଡ଼ିଛି, କର୍ମ ସେ କହୁଥିଲେ ସେ କଥା, କର୍ମେ ଯିଏ ନର, କର୍ମ ଏକା ତାର ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ। ଆମେ କେତେ ବର୍ଷ ବଞ୍ଚିଲେ, ଆମ ପ୍ରଭୁ 86 ବର୍ଷ ହୋଇଗଲା ତାଙ୍କୁ, କିଏ କେତେ ବର୍ଷ ବସୁଛନ୍ତି। ତେଣୁ ଉତ୍କଳମଣିଙ୍କର ଯେଉଁ ତାଙ୍କର ରହିଛି କ'ଣ, ତାଙ୍କର ସେ ଯେଉଁ କଥା କହିଛନ୍ତି, ସେ ଦେଇଛନ୍ତି ଏଇଟାକୁ, ତାଙ୍କର ଉକ୍ତି ଏଇଟା, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, ଏତିକି ବର୍ଷ ବଞ୍ଚିଲେ, ଏତିକି ମାସ, ଏତିକି ଦିନ, ଏତିକି ଦଣ୍ଡ ବଞ୍ଚିଲେ ନା, ଏଇଟା ମାନବ ଜୀବନ ମାନଦଣ୍ଡ ଏଇଟା ନୁହଁ। ତାଙ୍କର ଉକ୍ତି ଅନୁସାରେ କ'ଣ ମାନଦଣ୍ଡ ନା, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। କର୍ମରେ ସେ ଜୀବନ ଯାପନ କରିବ, କର୍ମଟା ହେଉଛି ତାର ମାନଦଣ୍ଡ, କିଭଳି କର୍ମ କଲା ସେଇଟା ତାର ମାନଦଣ୍ଡ। କିନ୍ତୁ କି କର୍ମ, ଲୋକହିତକର କାର୍ଯ୍ୟ ଯେଉଁ କରେ, ଲୋକହିତକର କାର୍ଯ୍ୟ କରିବ, ତାଙ୍କୁ ଉତ୍କଳମଣି ଉପାଧି ଦିଆଗଲା। ଆମର ମହାତ୍ମା ଗାନ୍ଧୀକୁ ମହାତ୍ମା କୁହାଗଲା, କର୍ମଚାନ୍ଦ ମୋହନଦାସ କର୍ମଚାନ୍ଦ ଗାନ୍ଧୀକୁ ମହାତ୍ମା ଉପାଧି ଦିଆଗଲା। ଇଏ ଯେଉଁ କର୍ମ ସବୁ କଲେ, ଏ କର୍ମ ଯେଉଁ କୁହାଯାଏ, ବର୍ତ୍ତମାନ ମଧ୍ୟ ସେ କହୁଛନ୍ତି, ବହୁତ ବିଭିନ୍ନ ଧାର୍ମିକ ନେତାମାନେ ସେ କହୁଛନ୍ତି କ'ଣ ନା, ମାନବ ସେବା ହିଁ ମାଧବ ସେବା, ଏଇଭଳି ଭାବରେ କହୁଛନ୍ତି। ଏଇଠି ଏଇଠି ଏଇ ପଏଣ୍ଟଟା ଆସୁଛି ଏଇଠି, କିଂ କର୍ମ କିଂ ଅକର୍ମ ଏଇଠି କବୟୁପି ଅତ୍ର ମୋହିତା। ବିଦ୍ୱାନ ମାନେ ମଧ୍ୟ ମୋହିତ ହୋଇଯାଆନ୍ତି, କିନ୍ତୁ ଭଗବାନ ଦେଉଛନ୍ତି କର୍ମର ସଂଜ୍ଞା, କିଭଳି କର୍ମ କରିବା, କିଭଳି କର୍ମ କରିବା। ତଥାଗତ ଲୋକହିତ ସମାଜ କାର୍ଯ୍ୟ କଲେ କିଭଳି ଭାବରେ ଆମେ ତାଙ୍କ ସେବା ଉପକାର କରିପାରିବା, ଲୋକମାନେ ଜାଣନ୍ତି ନାହିଁ। କେମିତି ମନୁଷ୍ୟ ଜନ୍ମ, ଆମର ମହାପ୍ରଭୁ ମଧ୍ୟ ସେ କଥା କହୁଛନ୍ତି, ଭାରତ ଭୂମିଟି ମନୁଷ୍ୟ ଜନ୍ମ ହେଲେ ଯା ଜନ୍ମ ସାର୍ଥକ କରିକର ପରୋପକାର। ଯେଉଁମାନେ ଭାରତବର୍ଷ ଜନ୍ମ ହୋଇଛନ୍ତି ସେମାନେ ଜନ୍ମ ସାର୍ଥକ କରି ପରର ଉପକାର କରିବେ। କିଭଳି ଜନ୍ମ ସାର୍ଥକ କରିବେ ନା, ଜଣେ ଗୁରୁଙ୍କ ପାଖକୁ ଯାଇ, ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ ତାଙ୍କଠାରୁ ଏହି ଭକ୍ତିଲତା ପ୍ରାପ୍ତ ହେବେ, ତାହେଲେ ଜୀବନ ତାଙ୍କ ସାର୍ଥକ ହେବ। ଏବଂ ଖାଲି ତାଙ୍କର ଜୀବନ ସାର୍ଥକ ହୋଇଗଲେ ହେବ ନାହିଁ, ସେ ଅନ୍ୟମାନଙ୍କର ଉପକାର କରିବେ। କିଭଳି ଉପକାର କରିବେ ନା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହିଁ ତାର ଏଇ ଦେଶ। ଭଗବାନ କହିଲେ ଆମେ ସବୁ ଗୁରୁ କହିଛନ୍ତି, ଆମେ ସବୁ ଗୁରୁ ହେବା, ଭଗବାନ ଆଜ୍ଞା ଦେଇଛନ୍ତି, ସମସ୍ତଙ୍କୁ କହିବା କୃଷ୍ଣ ଉପଦେଶ କହିବା, ତାଦ୍ୱାରା ସେମାନେ ଉଦ୍ଧାର ହେବେ, ଦେଶ ବି ଉଦ୍ଧାର ହେବ। ତେଣୁ ଏଇ ଯେଉଁ ଉପକାର, ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଜଣେ ବ୍ୟକ୍ତି ବହୁତ ଧନୀ ବ୍ୟକ୍ତି, ତାର ଗୋଟେ ପୁତ୍ର କୌଣସି କାରଣରୁ ସେ ପିତାଙ୍କଠାରୁ ଦୂରେଇ ଯାଇଛି, ପିତାଙ୍କର ସନ୍ଧାନ ପାଇନି, ବୁଲୁଛି ଚାରିଆଡ଼େ, ବହୁତ କଷ୍ଟରେ ଜୀବନଯାପନ କରୁଛି, ବହୁତ ଦରିଦ୍ର ଭାବରେ ରହିଛି। ତେଣୁ ତାକୁ କିଏ ଦେଖିଲେ ତାର ଦରିଦ୍ର ଅବସ୍ଥା ଦୂର କରିବା ପାଇଁ କିଛି ଧନ ଦେଇଦେଉଛି, ବା ସେ କ୍ଷୁଧାର୍ତ୍ତ ଅଛି ତାକୁ କିଛି ଖାଦ୍ୟ ଦେଇଦେଉଛି, ବା ତାର ଶୀତଦିନେ ବସ୍ତ୍ର ନାହିଁ ତାକୁ କିଛି ବସ୍ତ୍ର ପ୍ରଦାନ କରୁଛି, ଏହିଭଳି ଭାବରେ ସାହାଯ୍ୟ କରୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଯଦି ତାଙ୍କୁ କହିବ, ଆରେ ବାବୁ ତୁ ଆମଙ୍କ ବ୍ୟକ୍ତିଙ୍କର ଧନୀ ବ୍ୟକ୍ତିଙ୍କର ତୁମେ ପୁତ୍ର, ତୁମେ ଜାଣିନ, ତୁମେ କାହିଁକି ଏଠି ରହିଛ, କଷ୍ଟ ପାଉଛ, ତାହେଲେ ତାହେଲେ ମୁଁ ତୁମ ପିତାଙ୍କ ପାଖରେ ପହଞ୍ଚାଇ ଦେବି, ଆଣି ତାଙ୍କ ପିତାଙ୍କ ପାଖରେ ପହଞ୍ଚାଇ ଦେବେ, ତାହେଲେ ତାଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଇଏ ହେଉଛି ପ୍ରକୃତ ଉପକାର। ଆମର ଆମେ କାହିଁକି ଦୁଃଖ କଷ୍ଟ ଭୋଗ କରୁଛେ, ଭଗବାନ ଭୁଲି ଯାଇଥିବାରୁ। ତେଣୁ ଯେତେବେଳେ ଆମେ ଭଗବାନଙ୍କ ଜ୍ଞାନ ପ୍ରାପ୍ତ ହେବା, ଭଗବାନ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇଯିବା, ଭଗବାନ ସେବାରେ ରତ ରହିଯିବା, ନିଯୁକ୍ତ ହୋଇଯିବା, ତାହେଲେ ଆମ ସମସ୍ତ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଇଏ ହେଉଛି ପ୍ରକୃତ ଉପକାର। ତେଣୁ ସାଧାରଣତଃ ଲୋକମାନେ ଉପକାର କହିଲେ ଆମର ଆଉ ଗୋଟେ ଉଦାହରଣ ଦିଆଯାଏ, ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ, ଆମର ଶ୍ରୀ ଆମର ଜୟପତାକା ମହାରାଜ, ଜୟପତାକା ସେ ମହାରାଜ, ସିଏ ଏଇଟାକୁ ଆକ୍ସନ୍ କରିକି ଦେଖାନ୍ତି, ଶିକ୍ଷା ଦିଅନ୍ତି। ରହିଛି ପିଣ୍ଟୁ ପାର୍କ, ରହିଛି ଆମର କାଲକାଟାରେ ଆଲବର୍ଟ ରୋଡ଼, ଆମର ଇସ୍କନ ସେଣ୍ଟର ରହିଛି, ସେଠି ଗୋଟେ ରହିଛି ପୁଷ୍କରିଣୀ ରହିଛି, ସେଠି ସେ ମଝିରେ ମଝିରେ ଡ୍ରାମା କରନ୍ତି। ସେ କ'ଣ କରନ୍ତି ନା, ଜଣେ ପିଲା ବୁଡ଼ିଯିବ ସେ ପୋଖରୀ ଭିତରେ, ସବୁ ଲୋକମାନେ ଦେଖିବେ, ସବୁ ଇଏ ସବୁ ବ୍ୟସ୍ତ ହୋଇଯିବେ, ତେଣୁ ମହାରାଜ ଡେଇଁବେ ପୋଖରୀ ଭିତରୁ, ଡେଇଁବେ, ଡେଇଁକି ତାର ସାର୍ଟଟାକୁ ଘିନି ଆସିବେ, ସାର୍ଟଟାକୁ ଘିନି ଆସିବେ, କହିଲେ ଆଇ ହାଭ୍ ରେସ୍କ୍ୟୁଡ଼୍ ହିମ୍, ମୁଁ ତାକୁ ରକ୍ଷା କରିଦେଲି, ସାର୍ଟଟାକୁ କାଢ଼ିଦେଲେ, ସାର୍ଟଟାକୁ କାଢ଼ିଦେଇକି କହିବି ତାକୁ ରକ୍ଷା କରିଦେଲି। ତୁମେ ଭାବିଲ ସାର୍ଟଟାକୁ କାଢ଼ିକି କ'ଣ ରକ୍ଷା କଲେ, ତାପରେ ସେ ବୁଝେଇବେ। ସେହିଭଳି ଭାବରେ ଆମେ ମଧ୍ୟ ଭାବୁଛେ ଏଇ ଏଇ ଯେଉଁ ଇଏ ବ୍ୟକ୍ତି, ଇଏ ହେଉଛି ଶରୀର ବୋଲି ଭାବିକରି ତା ଶରୀରକୁ ସେବା କରୁଛେ, ତା ଶରୀରକୁ ସାହାଯ୍ୟ କରୁଛେ, ସିଏ ଯେ ଆତ୍ମା, ତାର ଆତ୍ମାର କେମିତି ସନ୍ତୋଷ ବିଧାନ ହେବ, ଆତ୍ମାର କେମିତି ଉନ୍ନତି ହେବ, ସେ ବିଷୟରେ ଲୋକମାନେ ଜାଣନ୍ତି ନାହିଁ। ସେ ନିଜେ ଶରୀର ବୋଲି ଭାବନ୍ତି, ଅନ୍ୟମାନଙ୍କର ଆତ୍ମା କଥା କ'ଣ ସେମାନେ କହିପାରିବେ? ତେଣୁ ଏହିଭଳି ଭାବରେ କିଂ କର୍ମ କିଂ ଅକର୍ମ ଇତି କବୟପି ଅତ୍ର ମୋହିତା, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯାଆନ୍ତି। ତେଣୁ ଭଗବାନ ଏ କର୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଛନ୍ତି ଚତୁର୍ଥ ଅଧ୍ୟାୟରେ। ତେଣୁ ଏ ଶ୍ଳୋକରେ କହୁଛନ୍ତି କର୍ମଣ ହେପି ବୋଧବ୍ୟମ, କ'ଣ କର୍ମ ସେଇଟା ବୁଝିବା କଥା। କର୍ମଣ ହେପି ବୋଧବ୍ୟମ, ବୋଧବ୍ୟମ ଚ ବିକର୍ମଣ, ବିକର୍ମ ମଧ୍ୟ ରହିଛି କର୍ମ ଅକର୍ମ ବିକର୍ମ, ତିନି ପ୍ରକାର ରହିଛି କର୍ମ। ତେଣୁ ବିକର୍ମ ଯେଉଁ ରହିଛି ସେଇଟା ମଧ୍ୟ ଜାଣିବା କଥା, ବୋଧବ୍ୟମ ଚ ବିକର୍ମଣ। ତେଣୁ ଭାଗବତମ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ସେଇଟା କହିଲେ, ମୋର କ'ଣ କରିବା କଥା କ'ଣ କରିବା କଥା ନୁହଁ ସେଇଟା କୁହନ୍ତୁ। ଅଥ ପୃଚ୍ଛାମି ସଂସିଦ୍ଧିମ ଯୋଗିନା ପରମ ଗୁରୁ ପୁରୁଷ ସେ ଯତ୍ କାର୍ଯ୍ୟ ମ୍ରିୟମାଣ ସର୍ବଥା, ଯତ୍ ଯତ୍ ସ୍ୱତବ୍ୟମ ଅଥ ଜାପ୍ୟମ ଯତ୍ କର୍ତ୍ତବ୍ୟମ ନୁଭି ପ୍ରଭୁ, ତାପରେ ସ୍ମର୍ତ୍ତବ୍ୟମ ଭଜନୀୟମ ବା ବୁହି ଯତ୍ ବା ବିପର୍ଯ୍ୟୟମ, କ'ଣ ମୋର କର୍ତ୍ତବ୍ୟ କରିବା କଥା, କ'ଣ ଶୁଣିବା କଥା, କ'ଣ ଜପ କରିବା କଥା, କ'ଣ ସ୍ମରଣ କରିବା କଥା, ଏବଂ କେଉଁଠି କରିବା କଥା ନୁହଁ ତାହା ମଧ୍ୟ କୁହନ୍ତୁ। ତେଣୁ ଏ ଦୁଇଟା ଜିନିଷ ଜାଣିବା, ବିଧି ନିଷେଧ, ଏ ଦୁଇଟି ଜିନିଷ ଜାଣିବାର ଅଛି। ଏଇଟା କରିବା ଏଇଟା କରିବା, ଡୁଜ୍ ଆଣ୍ଡ ଡୋଣ୍ଟସ୍, ବିଧି ନିଷେଧ। ବିଧି ନିଷେଧ ଆମର ପାଇ ଏଇଟା କରିବ ନାହିଁ, ଚାରୋଟି ନିଷେଧ କରାଯାଇଛି, ଯେଉଁତମ ପାନ ସ୍ତ୍ରୀଙ୍କ ସୁନା, ଏ ଅଧର୍ମ ରହିଛି ଏଥିରେ, ଏଇଟା ଆମେ କରିବା ନାହିଁ। ଖାଲି କରିବା ନାହିଁ କହିଲେ ହେଇଯିବ ନାହିଁ, କ'ଣ କରିବାକୁ ପଡ଼ିବ ମୋତେ କହିବାକୁ ପଡ଼ିବ। ଏଇଟା କରିବ, ଭଗବାନଙ୍କ ନାମ ନେବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଭଗବାନଙ୍କର ନାମ ନେବା। ଏଭଳି ଭାବରେ ଭକ୍ତିର ବହୁତ ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ସ୍ମରଣ ପାଦ ସେବନ ବର୍ଚ୍ଚନ ବନ୍ଧନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏହିଭଳି ଭାବରେ ଭକ୍ତିର ନଅଟି ଅଙ୍ଗ ରହିଛି, ବହୁତ କର୍ତ୍ତବ୍ୟ ରହିଛି ଆମର, ଏସବୁ କରିବା। ଭଗବାନ ସେବାରେ ନିଯୁକ୍ତ ହେବା, କିଏ କେଉଁଭଳି ଭାବରେ ଯାହାର ଯେଉଁଭଳି ଭାବରେ ଶକ୍ତି ରହିଛି ସେ ସେଇଭଳି ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ, ଇଏ ହେଉଛି ଏଇଟା ଆମର ଯେଉଁ କୁହାଗଲା। ଏଇଟା ବିଧି ଏବଂ ନିଷେଧ ଦୁଇଟି ଜିନିଷ ଜାଣିବାର ଅଛି। ଖାଲି ବିଧି ଜାଣିବା ନିଷେଧ ଜାଣି ନ ଜାଣିଲେ ତାହେଲେ ମଧ୍ୟ ସେଇଟା ପୂର୍ଣ୍ଣ ଜ୍ଞାନ ହେବ ନାହିଁ। ଆମ ଅଜାଣତରେ ସେସବୁ କାର୍ଯ୍ୟ କରିବା, ଆମେ ଜାଣିନେ ଏଇଟା ତ୍ୟାଗ କରିବା କଥା ବିକର୍ମ, ସେଇଟା ହେଉଛି ବିକର୍ମ, ଏଇଟା ନିଷିଦ୍ଧ କର୍ମ ବିକର୍ମ। ବେଦରେ ମନା କରାଯାଇଛି, ବେଦ ପ୍ରଣୀତ ଧର୍ମ ଅଧର୍ମସ୍ତତ୍ ବିପର୍ଯ୍ୟୟ, ଷଷ୍ଠ ସ୍କନ୍ଧରେ ପ୍ରଥମ ଅଧ୍ୟାୟରେ ଯମରାଜଙ୍କ ଦୂତମାନେ ମଧ୍ୟ ଧର୍ମ ବିଷୟରେ ଯେତେବେଳେ କହୁଥିଲେ ନାରାୟଣ ଦୂତମାନଙ୍କୁ ସେତେବେଳେ ଏଇ କଥାଟି କହିଥିଲେ। ବେଦରେ ସବୁ କୁହାଯାଇଛି କେଉଁଟା ଆମେ କରିବାକୁ ପଡ଼ିବ, ବେଦ ପ୍ରଣୀତ ଧର୍ମ, ଏବଂ ବେଦରେ ମଧ୍ୟ ନିଷିଦ୍ଧ କରାଯାଇଛି ଏଇଟା କରିବ ନାହିଁ ଅଧର୍ମ, ସେଇଟା ହେଉଛି ଅଧର୍ମ ବା ପାପ, ଇଏ ଧର୍ମସ୍ତତ୍ ବିପର୍ଯ୍ୟୟ। ତେଣୁ ଆଉ ଗୋଟିଏ ଶବ୍ଦ ରହିଛି ଏଠି ଭଗବାନ କହୁଛନ୍ତି ଅକର୍ମଣସ୍ୟ ବୋଧବ୍ୟମ, ଅକର୍ମଣ କହିଲେ ସମସ୍ତଙ୍କର ମନରେ ଟିକେ ଆସିଯାଏ, କ'ଣ ଅକର୍ମଣ, କ'ଣ ଅକର୍ମଣ କ'ଣ? ତେଣୁ ଏଇ ଅକର୍ମଣ ମଧ୍ୟ ଜାଣିବାର ଅଛି, କର୍ମ ବିକର୍ମ ଏବଂ ଅକର୍ମ ତିନୋଟି ଜିନିଷ ପୁଣି ଏଠି କୁହାଗଲାଣି। ବିଧି ନିଷେଧ ଛଡ଼ା ଆଉ ଗୋଟିଏ ମଧ୍ୟ ତୃତୀୟ କଥା କୁହାଗଲାଣି ଅକର୍ମଣ ଏଠି କୁହାଯାଉଛି। ତେଣୁ ଅକର୍ମଣ ମଧ୍ୟ ଆମେ ଜାଣିବାକୁ ପଡ଼ିବ, କର୍ମ ଏବଂ ବିକର୍ମ ଏ ହେଉଛି ପାପ ପୁଣ୍ୟ, ପାପ ପୁଣ୍ୟରୁ ଉର୍ଦ୍ଧ୍ୱକୁ ଆମକୁ ଯିବାକୁ ପଡ଼ିବ। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଲେ, ଶୁଭାଶୁଭ ପଳେଇ ରହିବ ମୋକ୍ଷ ସେ କର୍ମ ବନ୍ଧନୀ ସନ୍ନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମା ପାଶି। ଏ ଶୁଭ ଏବଂ ଅଶୁଭ କର୍ମ ବହୁତ ଜଗତରେ ବହୁତ ଜଗତରେ ରହିଛି, କର୍ମ ଏବଂ ବିକର୍ମ, ଶୁଭ କର୍ମ ଏବଂ ଶୁଭ କର୍ମ ଏବଂ ଅଶୁଭ କର୍ମ, ଯାହାକୁ କର୍ମ ଏବଂ ବିକର୍ମ ବୋଲି କୁହାଯାଉଛି। ଆର ଉର୍ଦ୍ଧ୍ୱକୁ ଆମେ ଯିବାକୁ ପଡ଼ିବ, ଶୁଭାଶୁଭ ପଳେଇ ରହିବ ମୋକ୍ଷ ସେ କର୍ମ ବନ୍ଧନୀ, ଆର ଉର୍ଦ୍ଧ୍ୱକୁ କର୍ମବନ୍ଧନରୁ ଉର୍ଦ୍ଧ୍ୱକୁ ଆମେ ଯିବାକୁ ପଡ଼ିବ। ସନ୍ନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମା ଉପାସି, ଯେଉଁମାନେ ଭଗବାନଙ୍କର ଉପାସନା କରିବେ ତାହେଲେ ସେମାନେ ଭଗବାନ ସହିତ ଯୁକ୍ତ ହୋଇ ଏସବୁ ଏଥିରୁ ଶୁଭ ଅଶୁଭ କର୍ମ ମୁକ୍ତ ହୋଇ ସନ୍ନ୍ୟାସ ଯୋଗ ବିମୁକ୍ତ ସେମାନେ ମୁକ୍ତ ହେବେ, ଏଥିରୁ ମୁକ୍ତ ହୋଇକି ଭଗବାନଙ୍କୁ ପ୍ରାପ୍ତ ହେବେ, ଭଗବାନଙ୍କ ଧାମକୁ ଯିବେ। ତେଣୁ ଅକର୍ମଣସ୍ୟ ବୋଧବ୍ୟମ, ଅକର୍ମ ମଧ୍ୟ ବୁଝିବାକୁ ପଡ଼ିବ, କ'ଣ ଅକର୍ମ, ତିନୋଟି ଜିନିଷ ଆମେ ବୁଝିବାକୁ ପଡ଼ିବ, କ'ଣ କ'ଣ କର୍ମ ବିକର୍ମ ଏବଂ ଅକର୍ମ, ତିନୋଟି ଜିନିଷ ବୁଝିବାକୁ ଭଗବାନ କହିବେ। ଗହନା କର୍ମଣ ଗତି, ଏ କର୍ମର ଗତି ବହୁତ ଗହନା ବହୁତ ବହୁତ ଗଭୀର ଅଛି, ବୁଝିପାରିବା ନାହିଁ ଆମେ କର୍ମ ଅନୁଚ୍ଛେଦ କହିଥିଲେ। ଏ ଯେଉଁ କୁହାଯାଏ ଗାନ୍ଧାରୀ ପଚାରିଥିଲେ ଭଗବାନଙ୍କୁ, ତାଙ୍କର 100 ପୁତ୍ର ମୃତ୍ୟୁବରଣ କରିଗଲେ ମହାଭାରତ ଯୁଦ୍ଧରେ, ଭଗବାନ ସେ ପଚାରିଲେ ସତୀ ସ୍ତ୍ରୀ ଥିଲେ, ଗାନ୍ଧାରୀ ମଧ୍ୟ ସତୀ ସ୍ତ୍ରୀ ଥିଲେ, କୁହାଯାଏ ସେ ତାଙ୍କର ପୂର୍ବ 7 ଜନ୍ମର କଥା ଜାଣିଥିଲେ। ତେଣୁ ସେ ପଚାରିଲେ ଭଗବାନଙ୍କୁ, କହିଲେ ମୁଁ ତ ପୂର୍ବ 7 ଜନ୍ମ ଧରି କୌଣସି ପାପ କାର୍ଯ୍ୟ କରିନାହିଁ, ମୋର ସାମ୍ନାରେ କାହିଁକି ମୋର ପୁତ୍ରମାନେ ମୃତ୍ୟୁବରଣ କଲେ। ତେଣୁ ଭଗବାନ ତାର ଉତ୍ତର ଦେଇଛନ୍ତି ଯେ ତାଙ୍କୁ ଭଗବାନ କହିଲେ, ତାଙ୍କ 100 ଜନ୍ମ ପୂର୍ବର କଥା ମନେ ପକାଇଦେଲେ। 100 ଜନ୍ମ ତଳେ ସେ ଜଣେ ରାଜକୁମାରୀ ଥିଲେ, ରାଜକୁମାରୀ ଥିଲାବେଳେ ସେ ଯେଉଁ ରାଜ ପୁଷ୍କରିଣୀରେ ସେ ଯେତେବେଳେ ସ୍ନାନ କରିବା ପାଇଁ ଯାଉଥିଲେ, ସେହି ସମୟରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା, 100ଟି ଅଣ୍ଡା, ସେଟାକୁ ଜଳି ଦେଇଥିଲେ। ତେଣୁ ସେ କଇଁଚ ତାଙ୍କୁ ଅଭିଶାପ ଦେଇଥିଲା ଯେଉଁଠି ମୋ ଆଗରେ ମୋର ସାମ୍ନାରେ ତୁମେ ମୋର ପୁତ୍ରମାନଙ୍କୁ ହତ୍ୟା କଲ, ତୁମର ମଧ୍ୟ ତୁମ ସାମ୍ନାରେ ତୁମ ପୁତ୍ରମାନେ ମୃତ୍ୟୁବରଣ କରିବେ, ଏଇଭଳି ଭାବରେ ଅଭିଶାପ ଦେଇଥିଲା କଇଁଚ। କିନ୍ତୁ 100 ଜନ୍ମ ପରେ ବର୍ତ୍ତମାନ ସେଇଟା ହେଲା, ଭଗବାନ କହିଦେଲେ ସେଇଟା ଗହନା କର୍ମଣ ଗତି। ଆମେ ବୁଝିପାରିବା ନାହିଁ ଏଇ ଜନ୍ମରେ ଆମେ ଯେଉଁ କର୍ମଫଳ ଭୋଗ କରୁଛେ କେଉଁ ଜନ୍ମରେ, ଏଇଟା ଗହନା କର୍ମଣ ଗତି। ଦୈବଂ ଚୈବାତ୍ର ପଞ୍ଚମ, 5ଟି କାରଣ ରହିଛି ସବୁ କର୍ମର, ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିବେ ସେଇଟା। ଅଧିଷ୍ଠାନଂ ତଥା କର୍ତ୍ତା କରଣଂ ଚ ପୃଥକ୍ବିଧଂ ବିବିଧା ଚ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମଂ ଶାରୀରଂ ବା ମନୋବିର୍ଯତ୍ କର୍ମ ପ୍ରାରବତ ନର ନାର୍ଯ୍ୟଂ ବା ବିପରୀତଂ ବା ପଞ୍ଚେତ ତସେ ହେଦବ। ଏହି 5ଟି କାରଣ ରହିଛି। ଅଧିଷ୍ଠାନମ୍ କହିଲେ ଯେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି, ତଥା କର୍ତ୍ତା ଯିଏ କାର୍ଯ୍ୟ କରୁଛି, କରଣଂ ଯାହାଦ୍ୱାରା କାର୍ଯ୍ୟ କରାଯାଉଛି, ଯେମିତି ଆମେ ମାଇକ୍ରୋଫୋନ୍ କଥା କହୁଛେ, ଇଏ ଗୋଟେ କରଣ ଭଳି ଇନ୍ଷ୍ଟ୍ରୁମେଣ୍ଟ। କରଣଂ ଚ ପୃଥକ୍ ବିଧମ ବିବିଧା ଚ ପୃଥକ୍ ଚେଷ୍ଟା, ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ ରହିଛି। ଏବଂ ବଡ଼ କଥା ହେଉଛି ଦୈବଂ ଚୈବାତ୍ର ପଞ୍ଚମମ୍, ଭଗବାନ ସବୁକିଛି କଣ୍ଟ୍ରୋଲ କରୁଛନ୍ତି। ଦୈବଂ ଚୈବାତ୍ର ଇଏ ପଞ୍ଚମ କାରଣ ଦୈବ। ତେଣୁ ଜଣେ ଅଳ୍ପ ପରିଶ୍ରମ ମଧ୍ୟ ବହୁତ କିଛି ପାଇଯାଉଛି, ମାନେ ବହୁତ ପରିଶ୍ରମ କରି ମଧ୍ୟ କିଛି ପାଉନାହିଁ, କାରଣ ଦୈବ। ତେଣୁ ଏ ପ୍ରସଙ୍ଗରେ କୁହାଯାଏ ଭାଗବତମରେ ଯେଉଁ ଅଷ୍ଟମ ସ୍କନ୍ଧରେ ସମୁଦ୍ର ମନ୍ଥନ ଲୀଳାଟି ରହିଛି, ସେଇ ଲୀଳାଟିକୁ ବର୍ଣ୍ଣନା କରାଯାଏ। ସୁଖଦେବ ଗୋସ୍ୱାମୀ ଏ ନିର୍ଣ୍ଣୟ ଦେଇଛନ୍ତି ସେଥିରେ, ଦେବତାମାନେ ଏବଂ ଅସୁରମାନେ ସମସ୍ତେ ମିଶିକିରି ସମୁଦ୍ର ମନ୍ଥନ କରୁଥିଲେ, ସବୁକିଛି ସମାନ ରହିଛି। ଏବଂ ଏବଂ ସମଦେଶ କାଳ ନବମ ସ୍କନ୍ଧରେ, ଏସବୁ ଅଷ୍ଟମ ସ୍କନ୍ଧରେ ସବୁକିଛି ସମାନ ଥିଲା। ଦେବତାମାନେ ଯେଉଁ ଏଇ ଯେଉଁ 5ଟା କଥା କୁହାଗଲା, ଅଧିଷ୍ଠାନ ତଥା କର୍ତ୍ତା କରଣ ବୁଦ୍ଧବିଧମ ବିବିଧା ପ୍ରତ୍ୟେକ ଚେଷ୍ଟା, ଏ 4ଟି ଯାକ ସମସ୍ତଙ୍କର ସମାନ ଥିଲା। ଏବଂ କ'ଣ ସେ ଶୋକ ଅଷ୍ଟମ ଅଧ୍ୟାୟ ଅଷ୍ଟମ ସ୍କନ୍ଧରେ ରହିଛି, ନବମ ନବମ ଅଧ୍ୟାୟରେ ଶ୍ଳୋକଟି ରହିଛନ୍ତି, କ'ଣ ସେଇଟା ନା ଏଇଭଳି ଭାବରେ ସବୁକିଛି ସମାନ ଥିଲା। ଏବଂ ସୁରା ସୁରଗଣା ସମଦେଶ କାଳ ସମାନ, ସବୁକିଛି ସମାନ ଥିଲା। ଦେଶ ଯେଉଁ ସ୍ଥାନରେ କାର୍ଯ୍ୟ ହେଉଥିଲା ଦେବତାମାନଙ୍କ ପାଇଁ, ଅସୁରମାନେ ଗୋଟିଏ ସ୍ଥାନରେ କ୍ଷୀର ସମୁଦ୍ର ନିକଟରେ ସମୁଦ୍ର ମନ୍ଥନ କରୁଥିଲେ, ସମଦେଶ କାଳ ମଧ୍ୟ ସମୟ ମଧ୍ୟ ସମାନ ଥିଲା, ଏକ ସମୟରେ ଚାଲିଥିଲା କାର୍ଯ୍ୟ। ହେତୁ ଯେଉଁଥିପାଇଁ ସେ କାର୍ଯ୍ୟ କରୁଥିଲେ ସେଇଟା ମଧ୍ୟ ସମସ୍ତଙ୍କ ପାଇଁ ସମାନ ଥିଲା। ଅର୍ଥ ହେତୁ ଅର୍ଥ ଅର୍ଥ କହିଲେ ଯାହା ସବୁ ସେଥିରେ ବ୍ୟବହାର କରାଯାଇଥିଲା ସମୁଦ୍ର ମନ୍ଥନ ପାଇଁ, ସବୁ ଔଷଧପତ୍ର ସବୁ ପକାଇଥିଲେ ତା ଦେହରେ। ଏବଂ ଯେଉଁ କର୍ମ ରହିଥିଲା ମତି ମଧ୍ୟ ରହିଥିଲା ସବୁ ସମାନ ଥିଲା, କିନ୍ତୁ ଫଳେ ବିକଳ୍ପ, ଫଳ ଅଲଗା ଅଲଗା ହୋଇଗଲା। ତତ୍ରା ମୃତଂ ସୁରଗଣା ଫଳମନ୍ଦ ସାପୁ, ଦେବତାମାନେ ବହୁତ ସହଜରେ ସବୁ ଅମୃତକୁ ପାନ କଲେ, କିନ୍ତୁ ଯତ୍ ପାଦ ପଙ୍କଜ ରଜ ଶ୍ରୟଣାନ ଦୈତ୍ୟା, ଦୈତ୍ୟମାନେ ଅସୁରମାନେ ସେଥିରୁ ବଞ୍ଚିତ ହୋଇଗଲେ, ଅମୃତରୁ ବଞ୍ଚିତ ହୋଇଗଲେ। ଭଗବାନ ମୋହିନୀ ରୂପରେ ଆସି ନେଇଯାଇଥିଲେ, ଅସୁରମାନେ ନେଇଯାଇଥିଲେ, କିନ୍ତୁ ସମୁଦ୍ର ମନ୍ଥନରେ ଯେତେବେଳେ ଅନ୍ତିମରେ ଧନ୍ୱନ୍ତରୀ ଭଗବାନଙ୍କର ଅବତାର ଧନ୍ୱନ୍ତରୀ ସିଏ ଅମୃତ କଳସ ଧରି ବାହାରିଥିଲେ, ଲେଖା ହେଇଥିଲା ଅମୃତମ ଲେଖା ହେଇଥିଲା, ଦେଖିକି ସାଙ୍ଗେ ସାଙ୍ଗେ ନେଇଗଲେ ଅସୁରମାନେ, ଅସୁରମାନେ ଆଗରେ ଥିଲେ, ତେଣୁ ନେଇକିରି ଚାଲିଗଲେ, ନେଇକି ଯଦି ଚାଲିଗଲେ ଦେବତାମାନେ ପୁଣି ବିଷାଦଗ୍ରସ୍ତ ହେଇଗଲେ, ଭଗବାନଙ୍କର ସ୍ମରଣ କଲେ, ଭଗବାନ କହିଥିଲେ ତାଙ୍କୁ ଯେ ମୁଁ ତୁମକୁ ଅମୃତ ଦେବି, ସେମାନେ ସେଥିରୁ ଅମୃତରୁ ବଞ୍ଚିତ ହେବେ, କିନ୍ତୁ ଆଜି ଦେଖିଲେ ଅସୁରମାନେ ଅମୃତ ନେଇ ଚାଲିଗଲେ, ଆଉ ଏମାନେ ପାଇବେ ନାହିଁ, ଏଇଭଳି ଭାବରେ ବିଫଳ ମନରେ ଯାଇକରି ଭଗବାନ ଚିନ୍ତା କରୁଥିଲେ। ତେଣୁ ଭଗବାନ ମୋହିନୀ ରୂପରେ ଆସିଲେ, ମୋହିନୀ ରୂପରେ ତାଙ୍କୁ ସମସ୍ତେ ମୋହିଦେଲେ, ଅସୁରମାନଙ୍କୁ ମୋହିଦେଲେ, ନେଇଗଲେ ସେ ଅମୃତ କଳସକୁ ସେମାନେ ଦେଇଦେଲେ ମୋହିନୀ ଦେବୀଙ୍କୁ, କହିଲେ ଆପଣ ଆମ ଜୀବନ ଭାଇମାନଙ୍କୁ ଯଦି ବାଣ୍ଟି ଦିଅନ୍ତୁ ଭଗବାନ ଏଭଳି, ଯଦି ସେ କହିଥିଲେ ଯଥା ନାୟମ, ଅସୁରମାନେ କହିଥିଲେ ଯଥା ନାୟମ ନ୍ୟାୟ ଭାବରେ ବାଣ୍ଟନ୍ତୁ, ଭଗବାନ ନ୍ୟାୟ କଲେ, ଭଗବାନ କ'ଣ ନ୍ୟାୟ କଲେ ନା, ଅସୁର ଅସୁରାଣା ସୁଧା ସୁଧା ପାଣ ଏ ଅନ୍ୟାୟ ହେବ, ଅସୁରମାନଙ୍କୁ ଯଦି ସୁଧା ଦିଆଯିବ ତାହେଲେ ସେଇଟା ଅନ୍ୟାୟ ହେବ, ଭଗବାନ ଯଥା ନ୍ୟାୟ ଠିକ ସେ ଯାହା କହିଥିଲେ ସେଇଭଳି ଭାବରେ କଲେ ଭଗବାନ, ଅସୁରାଣାମ ସୁଧା ପାନ ସର୍ପାଣାମ ଏବଂ ଦୁର୍ନୟମ, ସର୍ପମାନଙ୍କୁ ଯଦି ଆମେ ଅମୃତ ଦେବା ତାହେଲେ କ'ଣ ତାଙ୍କର ବିଷ ବଢ଼ିବ, ସେଇଟା ନ୍ୟାୟ ହେବନି, ଅନ୍ୟାୟ ହୋଇଯିବ, ତେଣୁ ଭଗବାନ ଏଇଭଳିଆ ଚିନ୍ତା, ମତ୍ୱା ଜାତି ନୃଶଂସାନ ନ ତ୍ୱାଙ୍ଗ ବଦତ ଅଚ୍ୟୁତ, ଭଗବାନ ତାଙ୍କୁ ପ୍ରଦାନ କଲେ ନାହିଁ, ଯଥା ନ୍ୟାୟ ସେ କହିଥିଲେ ଭଗବାନ ଯଥା ନ୍ୟାୟରେ ବାଣ୍ଟିଥିଲେ, ଦେବତାମାନଙ୍କୁ ଦେଇଦେଲେ, ଅସୁରମାନଙ୍କୁ ବଞ୍ଚିତ କରିଥିଲେ। ତେଣୁ କେଉଁ କର୍ମର କେଉଁ ଫଳ ମିଳିବ ଆମେ କହିପାରିବା ନାହିଁ, ଗହନ କର୍ମଣ ଗତି ବହୁତ କର୍ମ କର୍ମର ଗତି ବହୁତ ଗଭୀର ରହିଛି। ତେଣୁ ଭଗବାନ ଆ ପର ଶ୍ଳୋକରେ 18 ଶ୍ଳୋକରେ କହିବେ, କର୍ମ ବିଷୟରେ କହିବେ, ଯେଉଁଟା କହିଛନ୍ତି ଏଠି ଉଣେଇଶ ଶ୍ଳୋକ ସେଇଟା ଆସିବ, ଏଇଟା କର୍ମଣି ଅକୃତ ପଶ୍ୟତ ଇତି ସ୍ପଷ୍ଟ ହେଇଛି, ଯଶ୍ୟତି ପଞ୍ଚେ, ପାଞ୍ଚଟି ଶ୍ଳୋକରେ ଏଇଟାକୁ ବୁଝେଇବେ, 19 କହିବାକୁ କୁହାଯିବ ସେଇଟା। ତେଣୁ ତା ପର ଶ୍ଳୋକ ମଧ୍ୟ ସେ କଥା, କର୍ମଣି ଅକର୍ମ ଜପ ଏଇଟାକୁ ଆମେ ଆସନ୍ତାକାଲି କହିବା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏସବୁ ଗହନ ବିଷୟ ଭଲ ଭାବରେ ବୁଝିବାକୁ ହେଲେ ବ୍ୟକ୍ତିକୁ କୃଷ୍ଣ ଚେତନା ବିଜ୍ଞାନରେ ବା କୃଷ୍ଣ ବିଜ୍ଞାନରେ ପାରଦର୍ଶିତା ଲାଭ କରୁଥିବା ସୁଯୋଗ୍ୟ ବ୍ୟକ୍ତି ବା ଆଚାର୍ଯ୍ୟମାନଙ୍କର ସଙ୍ଗ ଲାଭ କରିବାକୁ ହେବ ଏବଂ ସେମାନଙ୍କ ଠାରୁ ଏହାର ରହସ୍ୟ ବୁଝିବାକୁ ପଡ଼ିବ। ସେ ଆଚାର୍ଯ୍ୟମାନଙ୍କ ଠାରୁ ଏହା ଶିକ୍ଷା କରିବା ଯାହା ଭଗବାନଙ୍କ ଠାରୁ ପ୍ରତ୍ୟେକ ଭାବରେ ଶିକ୍ଷା କରିବା ସେଇଆ। ଭଗବାନ ଯେମିତି ଅର୍ଜୁନକୁ ଜ୍ଞାନ ଦେଉଛନ୍ତି ସେଭଳି ଭାବରେ ଆମେ ଗୁରୁଙ୍କ ଠାରୁ ଯେଉଁ ଜ୍ଞାନ ପ୍ରାପ୍ତ ହେବା ଏକା, କାରଣ ପରମ୍ପରାରେ ଆସୁଛି ସେ ଜ୍ଞାନ, ସିଏ ହେଉଛନ୍ତି ସଦ୍ଗୁରୁ, ଯିଏ ପରମ୍ପରାରେ ଜ୍ଞାନଟି ଦିଅନ୍ତି, ତାଙ୍କ ମନଗଢ଼ା କଥା କିଛି ଦିଅନ୍ତି ନାହିଁ, ଭଗବାନ ଯାହା କହିଥିଲେ ଅର୍ଜୁନକୁ ସେହି ଜ୍ଞାନ ସେ ଦିଅନ୍ତି ତାଙ୍କ ଶିଷ୍ୟଙ୍କୁ, ପରମ୍ପରାରେ ଆସୁଛି। ଏଇ ଯଦି ଆମେ ଏଇଟା ଭଳି ଭାବରେ ଗୁରୁଙ୍କ ଠାରୁ ଆମେ ଜ୍ଞାନଟି ଗ୍ରହଣ ନ କରିବା କ'ଣ ହେବ ନା, ଅତି ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ଭ୍ରମିତ ହେବେ। ତେଣୁ ଏଇ 3 ଜିନିଷ ଆମେ ଜାଣିବା କଥା, କର୍ମ ଅକର୍ମ ବିକର୍ମ, ଏଇ 3 ଆମେ ଆସନ୍ତାକାଲି କହିବା, ଆମର ସମୟ ହୋଇଯାଇଛି, କାହାର କିଛି ପ୍ରଶ୍ନ ରହିଛି ବା ସନ୍ଦେହ ରହିଛି, କର୍ମ ଅକର୍ମ ପର ଉପକାର ସରକାର ମାନେ ପର ଉପକାରଟା ପୁଣ୍ୟ କାର୍ଯ୍ୟ ହେଲା ନା, ପୁଣ୍ୟକର୍ମ ଫଳ ଅନୁସାରେ ସେମାନେ ସ୍ୱର୍ଗକୁ ଯିବେ, ଆଉ ପରପୀଡ଼ନାୟ ନର୍କାୟ ରହିଛି, ପରପୀଡ଼ନ କଲେ ନର୍କ ବା ପାପ କାର୍ଯ୍ୟ କଲେ ନର୍କକୁ ସେମାନେ ଯିବେ, କିନ୍ତୁ ସ୍ୱର୍ଗ ହେଉ ବା ନର୍କ ହେଉ ଏଇ ଭୌତିକ ଜଗତରେ ହିଁ ଘୁରି ବୁଲିବେ, ଭୌତିକ ଜଗତରେ ଘୁରି ବୁଲିବେ। ଆମର ଏଇ ସେଥିପାଇଁ ନବମ ଦର୍ଶନଟା କହିଲା ଶୁଭ ଅଶୁଭ ଫଳେ ରେବ ମୁଖ୍ୟ ସେ କର୍ମ, ଆମେ ଶୁଭ ଅଶୁଭ ଏ କର୍ମରୁ ଉଦ୍ଧବ ଯିବାକୁ ପଡ଼ିବ, କୃଷ୍ଣ ଚେତନାରେ କର୍ମ କରିବା। ବର୍ତ୍ତମାନ ଅର୍ଜୁନ କୃଷ୍ଣ ଚେତନାରେ କର୍ମ କରିବେ, କ'ଣ କରିବେ ନା ହତ୍ୟା କରିବେ, ସାଧାରଣ ଭାବରେ ଦେଖିବାକୁ ଗଲେ ଏଇଟା ଅଶୁଭ କାର୍ଯ୍ୟ ହେଲା, ସମସ୍ତେ ହତ୍ୟା କଲେ, କିନ୍ତୁ ଏଇଟା ଭଗବାନଙ୍କୁ ଉଦ୍ଦେଶ୍ୟ କରିଥିବାରୁ ଏ ଶୁଭ ଅଶୁଭ କର୍ମରୁ ଉର୍ଦ୍ଧକୁ ଗଲେ ସିଏ ଭକ୍ତି, ଏ ଅକର୍ମ ସେଇଟା ହେଉଛି ଅକର୍ମ, ସେଇଟା କୁହାଯିବ ଅକର୍ମ। ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋପୟଂ କର୍ମ ବନ୍ଧନ, ଭଗବାନଙ୍କ ଉଦ୍ଦେଶ୍ୟରେ ଆମେ କର୍ମ କରିବାକୁ ପଡ଼ିବ, ସେଇଟା ହେଉଛି ଅକର୍ମ। ଆମେ ସେଠି ବିଚାର କରିବା ନାହିଁ ପାପ ହେଲା ପୁଣ୍ୟ ହେଲା ଏସବୁ ସେଠି ବିଚାର ନାହିଁ। ଭଗବାନ ଯାହା ଶାସ୍ତ୍ର ରହିଛି, ଭଗବାନ ଗୁରୁ ନିର୍ଦ୍ଦେଶ କରିଛନ୍ତି, ସେଇ ଅନୁସାରେ ଆମେ କାର୍ଯ୍ୟ କରିବା। ତେଣୁ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯାଆନ୍ତି, ଏଇଟା କରିବା କଥା ନୁହଁ, ଏମିତି ସେମାନେ ଚିନ୍ତା କରନ୍ତି। ଏ ବହୁତ ଗହନା ଗହନା କର୍ମଣ ଗତି, ବହୁତ ଗଭୀର କଥା, ଏତେ ସହଜରେ ଜଣେ ଜାଣିପାରିବେ ନାହିଁ। ତତ୍ତ୍ୱବିତ୍ମାନେ ଯେଉଁମାନେ ଯେଉଁମାନେ ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତଦ ସିଦ୍ଧ ହେ, ଖୁବ୍ କ୍ୱଚିତ୍ ଲୋକ ତତ୍ତ୍ୱବିତ୍ ରହିଛନ୍ତି, ସେମାନଙ୍କଠୁ ଆମେ ବୁଝିବାକୁ ପଡ଼ିବ, ସେମାନେ କହିବେ କ'ଣଟା କେଉଁଟା ଠିକ୍। ମହାଜନ ଯେନ ଗଥସ ପନ୍ଥା, ଧର୍ମର ତତ୍ତ୍ୱକୁ ଆମେ ବୁଝିପାରିବା ନାହିଁ, ଶାସ୍ତ୍ର ଅନୁସାରେ ମଧ୍ୟ ବୁଝିପାରିବା ନାହିଁ। ରୋଷେଇ ବିଭିନ୍ନ ବହୁତ ପ୍ରକାର ଶାସ୍ତ୍ର ରହିଛନ୍ତି, ବହୁତ ପ୍ରକାର ଋଷି ରହିଛନ୍ତି, ତର୍କ ମଧ୍ୟ ବହୁତ ପ୍ରକାର ରହିଛି। ତେଣୁ ମହାଜନ ଯେନ ମହାଜନମାନେ ଯାହା ନିର୍ଦ୍ଧାରଣ କରିଛନ୍ତି ଆମେ ସେଇଟାକୁ ବୁଝିବାକୁ ପଡ଼ିବ, ସେ ଅନୁସାରେ କାମ କରିବା। ଆମ ମନକୁ ଚିନ୍ତା କଲେ ହେଇପାରିବ ନା, ଆମେ ଜାଣିପାରିବା ନାହିଁ। ଆମେ ଯେଉଁ କହୁ ଉଦାହରଣ ଦେଉଛୁ, ଯେଉଁ ଇଏ ଦେଲେ ଯେଉଁ ରହିଛନ୍ତି ସୌହରିମୁନି, ସେ ଅଭିଶାପ ଦେଇଦେଲେ, ସେ ଭାବିଲେ କ'ଣ ମୁଁ ମତ୍ସ୍ୟମାନଙ୍କୁ ରକ୍ଷା କଲି, କିନ୍ତୁ ତାଦ୍ୱାରା ସେ ଅପରାଧ କରିଦେଲେ, ତାଙ୍କ ଅଜାଣତରେ ଅପରାଧ ହୋଇଗଲା। ତେଣୁ ଇଏ ବହୁତ ଗଭୀର କଥା, ସହଜ କଥା ନୁହଁ, କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ। କର୍ମ ବିକର୍ମ ଏବଂ ଅକର୍ମ, ଏ ତିନୋଟି ଜିନିଷ ଆମେ ଆସନ୍ତାକାଲି କହିବା ସେ ବିଷୟରେ। ହଁ, ସୈନିକ ସେ ଦେଶ ପାଇଁ ମରୁଛନ୍ତି, ସେ କ'ଣ ମାନେ ସୈନିକ ଯେଉଁ ଇଏ କରୁଛନ୍ତି, ଆମର ଯେଉଁ ଭଗବତ ଗୀତାରେ ଭଗବାନ କହିଲେ ଯେ ହତବା ପ୍ରାପ୍ସେ ସ୍ୱର୍ଗମ ଜିତୁଆ ବା ଭୋକ ସେ ମହି ତସ୍ମା ଯଥେଷ୍ଟ କହନ୍ତେ ଯୁଦ୍ଧା କୃତ ନିଶ୍ଚୟ। ଏଇ ଯେଉଁ ଯୁଦ୍ଧ ଧର୍ମ ଯୁଦ୍ଧ ବିଷୟରେ କୁହାଯାଉଛି ଅବଶ୍ୟ, ଧର୍ମ ଯୁଦ୍ଧ ଯଦି ରହୁଛି, ଧର୍ମ ଅନୁସାରେ ଯେମିତି ଆମର ମହାଭାରତ ଯୁଦ୍ଧ ହେଲା, ମହାଭାରତ ଯୁଦ୍ଧରେ ଯେଉଁମାନେ ମୃତ୍ୟୁବରଣ କଲେ ସେମାନେ ଭଗବତ ଧାମ ଗଲେ, ଏଇଟା ବର୍ଣ୍ଣନା କରାଯାଇଛି। କିନ୍ତୁ ଏଇ ଯେଉଁ ଦେଶ ପାଇଁ ଯେଉଁ କାର୍ଯ୍ୟ କରାଯାଉଛି, ଦେଶର ଯେଉଁ ଧର୍ମ ଯୁଦ୍ଧଟା ହେଲା, ଏଇଟା ଧର୍ମ ଯୁଦ୍ଧ ହେଲା କି ଅଧର୍ମ ଯୁଦ୍ଧ ହେଲା, ସେଇଟା ବୁଝିବାକୁ ପଡ଼ିବ। ଯଦି ତେଣୁ ଇଏ ଯେଉଁ ଯଦି ଦେଶ ମନେକର ଭାରତ ପାକିସ୍ତାନ ଯୁଦ୍ଧ ହେଲା, ଭାରତ ଯେଉଁମାନେ କରିଥିଲେ, ଏଇଟା ଆମର ଯେଉଁ ଭାରତ ଦେଶର ନିୟମ ରହିଛି, ସେ ନିୟମ ଅନୁସାରେ ଯୁଦ୍ଧ କରାଯାଏ, କାରଣ ସେମାନେ ଆକ୍ରମଣ କରିଥିଲେ, ଆମର ଆମର ଦେଶର ସୁରକ୍ଷା ପାଇଁ ଆମେ ପ୍ରତି ଆକ୍ରମଣ କରିଥିଲୁ, ବା ଆମର ନିଜକୁ ରକ୍ଷା କରିବା ପାଇଁ ଏସବୁ ବ୍ୟବସ୍ଥା କରାଯାଇଥିଲା। ତେଣୁ ଏଇଟା ଧର୍ମ କୁହାଯିବ, ଅନ୍ୟାୟ ଭାବରେ ଯେଉଁ ଯୁଦ୍ଧ କରାଯିବ ସେଇଟା ଅଧର୍ମ ଯୁଦ୍ଧ ହୋଇଯିବ। ଅଧର୍ମ ଯୁଦ୍ଧରେ ଯଦି ଜଣେ ସୈନିକ ମୃତ୍ୟୁ ହେଲା, ତାହେଲେ ତା'ର ଗତି କ'ଣ ହେବ, ସେ ଶ୍ରେଷ୍ଠ ଗତି ପ୍ରାପ୍ତ ହୋଇପାରିବ ନାହିଁ। ଧର୍ମର ଯୁଦ୍ଧରେ ଯେଉଁ ହେଉଛି, ତେଣୁ ସେ ଯୁଦ୍ଧରେ ଜଣେ ଆଜ୍ଞା ହଁ ଯା ଶ୍ରୀ ଭଗବତ ଗୀତା କି, ଯା ଶ୍ରୀ ଗୋପାଳ ମହାରାଜ କି, ଯା ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକ୍ତ କି, ତାଇ ଗୌର ପ୍ରମାନନ୍ଦେ।